ସାତଲମ୍ବର ଫୁତୁବା ରାଇନ୍ତୁନିଆ ଈଶ୍ୱର ପ୍ରତିଜ୍ଞା ନୁଅ ସିରେ ତା ପରିବାର ପଶୁପକ୍ଷୀ ପ୍ରାୟ ଏକ ବର୍ଷ ଭୂତାନତ ଆଲାକ ପରଦି ଜଗନ ତା ମାଲ୍ୟ ମାରି ସୁଗନା ସୁରୁଅଲ ଭୂତାନତ ତା ବ୍ୟାକୁନେ ବାଇତି ନାଲାକ ଫୁତୁବା ସଦ ଜିଦିଗୈ ଦେଗତ ନୁହ ସିଦିଗୈ ଏକାନ୍ ପବିତ୍ର ଜାଗା ଗଲ ତେ ଈଶ୍ୱର ନାଙ୍ଗେ ପବିତ୍ର ଜାଗାନ ୱିତିନ ପୁଆନ୍ଦାନ ଗୈଜିଏ ସାନତ ଈଶ୍ୱରେ ଖୁବ୍ ଖୁସିଆ ଅଲ ପରେ ଈଶ୍ୱରେ ଆଗାଶତ ରାଇନ୍ତୁନି ଗୁସାଇଲ ଆ କଲରେ ଆଗାଶତ ଜିଲକ ରାଇନ୍ତୁନି ଦେଗା ଯେବ ସେନେ ତମାର ଲଗେ ତମାର ଲୈ ମୁଇ ଜି କରା ଓ ଇଏ ସିସାନ ମନତୁନ ମନତବୁ ପୁଆନ୍ଦଲା ଜାରିବା ଦଂଶ ଅବା ଖାଇଛା ଆଇ ଦୀକ୍ଷା ବନ୍ୟା ନ ଅବୁ ଆଗାଶତ ରାଇନ୍ତୁନି ଦେଗି ନାଇ ତୁମି ଈଶ୍ୱର କହିଆ କରା ମନତ ତୁଲିବା ତୁମି ଇଆନତ ଆବାର ମନତ ରାଗାଇବା ମାଞ୍ଚ ବିଚାର ଆବାର ଅବୁ ପରେଦି ଈଶ୍ୱରେ ଆଗନ୍ ଦିନାଇ ଦୁନିଆନ ଦଂଶ ଗବୁ ଈଶ୍ୱରେ ଜିଉନେ ବିଶ୍ୱାସ ଗବାକ ତା ଅବଶ୍ୟ ଇଦିକେ ଆଗୈନତ ନ ଦୁଆଇବାକ ପ୍ରଭୁ ଯୀଶୁ ଖ୍ରୀଷ୍ଟହେ ପାବ ମୁକ୍ତି ଦାତା ମନେ ଗ ତୈଲେ ଇ ଦଂଶ ଆରତୁନ ବାସିବା।